ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ କ୍ୟାବିନେଟ୍ ବୈଠକ ଥି 60 ପ୍ରସ୍ତାବକେ ମିଲ୍ଲା ମଞ୍ଜୁରୀ। ସମ୍ବଲପୁର ଜିଲ୍ଲା ନ ମିଲ୍ବା 24 ଘଣ୍ଟିଆ ପିଇବାର ପାନିର ସୁବିଧା। ଦୁଇ ବଛର ଭିତରେ ରାଜ୍ୟ ସ୍ଥାପନା ହେବା 38 ମଡେଲ ମଣ୍ଡି। ରାଜ୍ୟ ଖୁବ୍ ଜଲ୍ଦି ହେବା ବ୍ଲକ ଓ ପଞ୍ଚାୟତର ପୁନର୍ଗଠନ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ। ଅନ୍ତର୍ଜାତୀୟ ଅଙ୍ଗଦାନ ଦିବସ ଅବସରରେ ଅଙ୍ଗଦାନ କରିଥିବା 24 ଛନ୍କର ପରିବାର ଲୋକଙ୍କୁ କରାଗଲା ସମ୍ମାନିତ। ଆଉ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଉଷ୍ଣାକିଥି ପାଲିଥି ଯେ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ। ଏଥର ପୁରା ଖବର। 300 କୋଟି ଟଙ୍କା ଖର୍ଚ୍ଚା ଥି ଆଇବା ଦୁଇ ବଛର ଭିତରେ ରାଇଜେ 38 ମଡେଲ ମଣ୍ଡି ସ୍ଥାପନା ବାବଦ ପ୍ରସ୍ତାବକେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଥି ଅନୁମୋଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତା ଥି ଭୁବନେଶ୍ୱର ଲୋକସେବା ଭବନଠାରେ ହୋଇଥିବା କ୍ୟାବିନେଟ୍ ବୈଠକ ଥି ରାଇଜେ ଆଉ 8 ନର୍ସିଂ କଲେଜ ସ୍ଥାପନା, ସମ୍ବଲପୁରନ 24 ଘଣ୍ଟିଆ ପିଇବାର ପାନ ପ୍ରକଳ୍ପ, ସଂଗ୍ରହାଳୟମାନଙ୍କର ସୁପରିଚାଳନା ଲାଗି ନିର୍ଦ୍ଦେଶାଳୟ ସ୍ଥାପନା ବାଗିର 6 ବିଭାଗର 7 ପ୍ରସ୍ତାବକେ ମଞ୍ଜୁରୀ ମିଳିଛି ବୋଲି ମୁଖ୍ୟ ଶାସନ ସଚିବ ଗଣମାଧ୍ୟମ ସୂଚନା ଦେଇଛନ୍।
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର 24 ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ 6 ବିଭାଗର 7 ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା ଏବଂ 7 ପ୍ରସ୍ତାବ ମଧ୍ୟ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛନ୍ତି। ଦ୍ୱିତୀୟ ପ୍ରସ୍ତାବ ଥିଲା, ଏଇଟା ସମବାୟ ବିଭାଗ ଦ୍ୱାରା ଆସିଥିଲା। ଏଇଟା ଆମର ଚାଷୀମାନଙ୍କ ପାଇଁ ମଣ୍ଡିକୁ ଆମେ ଗୋଟେ ଆଦର୍ଶ ମଣ୍ଡି ହିସାବରେ, ମଡେଲ ମଣ୍ଡି ହିସାବରେ ପରିଣତ କରିବୁ। ଏଠି ପ୍ରଥମ ପର୍ଯ୍ୟାୟରେ 38 ମଣ୍ଡି ନିଆଯାଇଛି। ପ୍ରତ୍ୟେକ ଜିଲ୍ଲାରେ ଗୋଟେ ଗୋଟେ ଆଉ କେତେଟା ଜିଲ୍ଲାରେ 2 ମଣ୍ଡି ବି ନିଆଯାଇଛି। ଆଉ ଗୋଟେ ଗୃହ ଓ ନଗର ଉନ୍ନୟନ ବିଭାଗରୁ ଗୋଟେ ପ୍ରସ୍ତାବ ଆସିଥିଲା, ସେଇଟା ହେଉଛି ସମ୍ବଲପୁର ସହର ପାଇଁ ଗୋଟେ 24x7 ୱାଟର ସପ୍ଲାଇ ସିଷ୍ଟମ, ଏଥିପାଇଁ ଗୋଟେ ଟେଣ୍ଡର ହୋଇଥିଲା। ସେ ଟେଣ୍ଡର ଥିଲା 382 କୋଟି ଟଙ୍କାର। ସେ ଟେଣ୍ଡର ଅନୁମୋଦନ ପାଇଁ ମନ୍ତ୍ରିମଣ୍ଡଳରେ ପ୍ରସ୍ତୁତ କରାଯାଇଥିଲା, ସେଇଟା ବି ଅନୁମୋଦନ କରାଗଲା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାୟକ କଲ୍ୟାଣ ପାଣ୍ଠି ଓ ମୁଖ୍ୟମନ୍ତ୍ରୀ ସାହା ଯୋଜନାର ସରଳ ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍। ଇତର ସହିତ ବିଧାୟକ କଲ୍ୟାଣ ପାଣ୍ଠିର ୱେବ୍ ପୋର୍ଟାଲ କେଭିଲ୍ ଉନ୍ମୋଚନ କରିଛନ୍। ବିଧାୟକ କଲ୍ୟାଣ ପାଣ୍ଠିର ମାର୍ଗଦର୍ଶିକା ଅନୁସାରେ ପ୍ରକଳ୍ପର ସୁପାରିଶଠାନୁ ଅନୁମୋଦନ ପ୍ରକ୍ରିୟା ଶେଷ ହେବାର ତକ୍ ସମୟକେ 30 ରଖାଯାଇଛି। ସେନ୍ତା ପୋର୍ଟାଲ ଜରିଏ ବିଧାୟକମାନେ ସୁପାରିଶ କରିଥିବା ପ୍ରକଳ୍ପମାନଙ୍କର ବାସ୍ତବ ସ୍ଥିତିର ସୂଚନା ମିଳିପାରବା। ଏହି ନୂଆ ନିର୍ଦ୍ଦେଶାବଳୀ ପ୍ରଶାସନିକ ପ୍ରକ୍ରିୟାଥି ସରଳତା ଆଣବାର ସହିତ ଜନସାଧାରଣଙ୍କ ଲାଗି ଅତି ଆବଶ୍ୟକ ଆଉ ମୌଳିକ ଭିତ୍ତିଭୂମିକେ ଖୁବ୍ ଜଲ୍ଦି ଫଟିକ କରିପାରବା ସମ୍ପାଦନ କରବା ବୋଲିକିରି ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ସରକାର ଖୁବ୍ ଜଲ୍ଦି ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ସେ କହିଛନ୍, 2026 ପଞ୍ଚାୟତ ନିର୍ବାଚନ ଆଗନୁ ପଞ୍ଚାୟତ ପୁନର୍ଗଠନ ଆଉ 2029 ସାଧାରଣ ନିର୍ବାଚନ ଆଗନୁ ବ୍ଲକ ପୁନର୍ଗଠନ କରାଯିବା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ଗଲାକାଲି ବିଭାଗର ସମୀକ୍ଷା କରବାର ଉତ୍ତରୁ ପଞ୍ଚାୟତ ପୁନର୍ଗଠନ ଲାଗି ପ୍ରସ୍ତାବ ଦେଇଥିଲେ। ଇତାର ଜରିଏ ଲୋକଙ୍କର ପାଖେ ସହଜ ଭାବେ ସରକାରୀ ଯୋଜନା ପହଞ୍ଚେଇ ହେବା ବୋଲି ରାଜ୍ୟପାଳ ପରାମର୍ଶ ଦେଇଥିଲେ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍।
ଆଗାମୀ ଦିନରେ ପଞ୍ଚାୟତ ବ୍ୟବସ୍ଥା ଭିତରେ ଏ ବର୍ଷ ଆମେ ପଞ୍ଚାୟତର ପୁନର୍ଗଠନ ନିର୍ଣ୍ଣୟ ନେଇଛୁ। ଆଗାମୀ ଦିନରେ ଲୋକଙ୍କ ସୁବିଧା ଦୃଷ୍ଟିରୁ, ବ୍ଲକ ପଞ୍ଚାୟତର ଉନ୍ନତି ଦୃଷ୍ଟିରୁ ବିଚାରକୁ ନେଇ ପଞ୍ଚାୟତ ପୁନର୍ଗଠନ ହେବ ସଜେସନ ଦେଇଛନ୍ତି। ସେ ସଜେସନ ଆମେ ସାଦର ସହିତ ଗ୍ରହଣ କାଲି କରିଛୁ ଏବଂ ସେ ବିଷୟରେ ମୋ ବିଭାଗ ବି ଆମେ ଆଲୋଚନା କରିଥିଲୁ, ତାକୁ ଆମେ ଲୋକଲୋଚନକୁ ଜାଣିନଥିଲୁ। 2027 ଆଗରୁ ପଞ୍ଚାୟତ ପୁନର୍ଗଠନ ହେବ।
ଜୁଆନ ବର୍ଗ ଭିତରେ ବଢୁଥିବା ଆତ୍ମହତ୍ୟାକେ ରୋକବା ଲାଗି ବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟମାନଙ୍କ ଉଚ୍ଚଶିକ୍ଷା ବିଭାଗ ତରଫୁ ସେଫ୍ କ୍ୟାମ୍ପେନ୍ ଅଭିଯାନ ମୂଲ କରାଯିବା ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ସେ କହିଛନ୍, ଶକ୍ତିଶ୍ରୀ ଯୋଜନା ଜରିଏ ସେଫ୍ କ୍ୟାମ୍ପେନ୍ ମୂଲ କରାଯିବା, ଛାତ୍ରଛାତ୍ରୀମାନଙ୍କର ମାନସିକ ସନ୍ତୁଳନ କେନ୍ତା କରି ଠିକ୍ ରହିବା ସେ ଦିଗେ ପଦକ୍ଷେପ ନିଆଯିବା ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ସେଆଡ଼େ ରାଜ୍ୟର ସରକାରୀ ବିଦ୍ୟାଳୟମାନଙ୍କେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ଲାଗି ବହୁଟେ ପଦକ୍ଷେପ ନିଆଯାଉଛି ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଛାତ୍ରଛାତ୍ରୀମାନଙ୍କର ମାନସିକତାକେ ବଦଲାବାର ସହିତ ସଚେତନ କରବାର ଲାଗି ଗଣଶିକ୍ଷା ବିଭାଗ ତରଫୁ ଖାସ୍ କାର୍ଯ୍ୟକ୍ରମମାନ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଓଏସ୍ଏସ୍ଏସ୍ସି ତରଫୁ ଆର୍ଆଇ ଏଆର୍ଆଇ ଅମିନ ପଦବୀ ଲାଗି ନିଯୁକ୍ତି ଲାଗି ଫେରଘାଏ ପ୍ରିଲିମିନାରୀ ପରୀକ୍ଷା ଲାଗି ବିଜ୍ଞପ୍ତି ବାହାରିଛି। ଆଇବା ଅକ୍ଟୋବର ଆଉ ନଭେମ୍ବର ମାସ ଏହି ପରୀକ୍ଷା ହେବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ରାଜ୍ୟସ୍ତରୀୟ ବିଶ୍ୱ ଅଙ୍ଗଦାନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇକରି ଅଙ୍ଗଦାନ କରିଥିବା 24 ଜଣଙ୍କୁ ସୁରଜ ସମ୍ମାନ ପ୍ରଦାନ କରିଛନ୍। ମରବାର ଉତ୍ତରୁ ଅଙ୍ଗଦାନ କରିକି ଜୀବନ ବଞ୍ଚାବାର ସବୁନୁ ବଡ଼ ମହାନ କାମ ଆଏ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍। ଅଙ୍ଗ ପ୍ରତିରୋପଣ ଲାଗି ଏପତକ ରାଜ୍ୟର 14 ଡାକ୍ତରଖାନାକେ ପଞ୍ଜିକୃତ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ରବିବାର ଆଉ ଛୁଟି ଦିନମାନଙ୍କେ ଭିଲ୍ ଧାନଘିନା ଲାଗି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରଖବାର୍କେ ସମବାୟ ସମିତି ନିବନ୍ଧକଙ୍କ ତରଫୁ ଆଜି ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ଅଫିସ୍ ସମିଆ ସକାଳର 8 ରାତିର 8 ଛଡ଼ା ବିଲ୍ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ହେବା। ଅଗଷ୍ଟ 20 ତାରିଖନୁ ପଞ୍ଜୀକରଣ ଶେଷ ହେଉଥିବାରୁ ଧାରି ସମୟ ଭିତରେ ସବୁ ଚାଷୀଙ୍କର ପଞ୍ଜୀକରଣ ସାରବାର୍କେ ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫୁ ଆଜି ସହରନ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ହୋଇଯାଇଛି। ଶୋଭାଯାତ୍ରାକେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ଶୁଭାରମ୍ଭ କରିଥିଲେ। ବାଇକ୍ ଶୋଭାଯାତ୍ରା କଚେରୀ ଛକନୁ ବାହାରିକରି ସମଲେଇ ମନ୍ଦିର ତକ ଯାଇଥିଲା। ଏଥି ଜିଲ୍ଲାପାଳ ଏସ୍ଏମ୍ସି କମିଶନରଙ୍କ ସହିତ ପୁଲିସ୍ ଅଗ୍ନିଶମ ଅବକାରୀ ବିଭାଗର ଅଧିକାରୀ ଆଉ ଅଲଗାମାନେ ସାମିଲ ଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଇନ୍ଦ୍ରାଣୀ ମଣ୍ଡଳ ତରଫୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଗୋଟିଏ ତ୍ରିରଙ୍ଗା ଶୋଭାଯାତ୍ରା ଖଡ଼ିଆଲ ସମଲେଶ୍ୱରୀ ମନ୍ଦିରରୁ ବାହାରିକରି ବ୍ଲକର 9 ଗାଁ ବୁଲିଥିଲା। ଖଡ଼ିଆଲ ସ୍ୱୟଂଶାସିତ କଲେଜ ତରଫୁ ଭିଲ୍ ଗୋଟେ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। କଲେଜ କର୍ମଚାରୀ ଓ ଛାତ୍ରଛାତ୍ରୀ 150 ଲମ୍ବା ତ୍ରିରଙ୍ଗା ଧରିକରି ନଗର ପରିକ୍ରମା କରିଥିଲେ। ସେନ୍ତା ଖରିଆ ରୋଡ୍ ବିଜ୍ଞପିତ ଅଞ୍ଚଳଠାରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମଟି 150 ଗୋଟେ ତ୍ରିରଙ୍ଗାକେ ଶୋଭାଯାତ୍ରାଟି ନିଆଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଆଉ ପୌର ପ୍ରଶାସନ ତରଫୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଯାଇଛି। ଶୋଭାଯାତ୍ରା ସହର ପରିକ୍ରମା କରିକି ଘରେ ଘରେ ତ୍ରିରଙ୍ଗା ଉଡ଼ାବାର୍କେ ତହକେଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଜିଲ୍ଲା ପ୍ରଶାସନ ଆଉ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ତରଫୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ସେନ୍ତା ଅଟାଙ୍ଗଗୁଡ଼ାଠାରେ ଥିବା ସିଆର୍ପିଏଫ୍ର 64 ବାଟାଲିୟନ୍ ତରଫୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ହୋଇଯାଇଛି। ସିଆର୍ପିଏଫ୍ କମାଣ୍ଡାଣ୍ଟ ଅଜୟ କୁମାରଙ୍କ ନେତୃତ୍ୱତି ଜିଲ୍ଲାର ବାହାରଗୁଡ଼ା ପଞ୍ଚାୟତ ହାଇସ୍କୁଲ ଦରାଶୁଣୀ ଖେଲପଡ଼ିଆ ଆର୍ ତାର ପାଖର ଇଲାକାନ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ରାଜ୍ୟ ବଢ଼ୁଥିବା ଆତ୍ମହତ୍ୟା ରୋକବାର ଲାଗି ସମ୍ବଲପୁର ମହିଳା ମହାବିଦ୍ୟାଳୟନ ପୁଲିସ୍ ତରଫୁ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାର ବରିଷ୍ଠ ପୁଲିସ୍ ଅଧିକାରୀମାନେ ଏଥି ଯୋଗ ଦେଇକରି କେନ୍ସିବିଲ୍ ସ୍ଥିତି ନ ନାଇଁ ହାରିକରି ଆତ୍ମହତ୍ୟା ବାଗି ଚରମ ପଦକ୍ଷେପ ନାଇଁ ନେବାର୍କେ ଛାତ୍ରୀମାନଙ୍କୁ ବୁଝେଇଛନ୍। ନୂଆପଡ଼ା ଜିଲ୍ଲାନ ଆଇବା 28 ତାରିଖ ଦିନର 9:33 11:20 ଭିତରେ ନୂଆ ଖାଇବାର ଲାଗି ଲଗନ ଧାରିଜ କରାଯାଇଛି। ତାର ଆଗର ଦିନ ଗଡ଼ରକ୍ଷକ ଦେବୀ ମା ରକ୍ତାମ୍ବରୀ ଇଲାକାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ ନୂଆ ଲଗାଯିବା। ଖଡ଼ିଆଲ ରାଜପ୍ରସାଦ ଦରବାର ହଲ୍ନ ଯୁବରାଜ ଦେବଦେବ ସିଂହଦେଓଙ୍କ ଅଧ୍ୟକ୍ଷତାଥି ପଣ୍ଡିତ ପୁରୋହିତ ରାଜ୍ୟ ଜ୍ୟୋତିଷ ମଣ୍ଡଲୀ ଆଜି ନୂଆଖାଇ ଲାଗି ଇ ଲଗନ ଧାରିଜ କରିଛନ୍। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟନ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଯୋଗ ଦେଇକରି ସଂସ୍କୃତ ଭାଷାର ମହାନତା ଆଉ ଇତାର ବ୍ୟାକରଣ ବାବଦେ ଆଲୋଚନା କରିଥିଲେ। କଲେଜର ଛାତ୍ରଛାତ୍ରୀ ଆଉ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ବୋଡେନ ବିଜୁ ପଟ୍ଟନାୟକ କଲେଜର ପୁଲିସ୍ ତରଫୁ ନିଶା ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ହୋଇଥିବା ଗୋଟିଏ ସଚେତନତା ଶିବିରଟି ପୁଲିସ୍ ଅଧିକାରୀମାନେ ନିଶା ସେବନର ବିନାଶକାରୀ ପରିଣାମ ବାବଦେ ବୁଝେଇଥିଲେ। ଜିଲ୍ଲାର ଖଡ଼ିଆଲ ଡିଗ୍ରୀ କଲେଜ ନଭିଲ ଜାତୀୟ ସେବା ଯୋଜନା ତରଫୁ ନିଶା ନିବାରଣ ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ନିଶା ନିବାରଣ ମୁକ୍ତ ଭାରତ ଗଠନ ଲାଗି ସଭେ ସଂକଳ୍ପ କରିଥିଲେ। କେନ୍ଦ୍ରୀୟ ବଙ୍ଗୋପସାଗରନ ବନିଥିବା ଘୂର୍ଣ୍ଣିବଲୟ ଆଜି ସକ୍ରିୟ ହୋଇଛି। ଇତାର ପ୍ରଭାବଟି ପଶ୍ଚିମ କେନ୍ଦ୍ରୀୟ ଆଉ ତାର ପାଖର ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଗୋଟିଏ ଲଘୁଚାପ କ୍ଷେତ୍ର ବନିଛି। ଇତାର ବଲେ ଆଇବା 3 ତକ ରାଜ୍ୟର ସବୁ ଇଲାକାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। କୋରାପୁଟ ଆଉ ମାଲକାନଗିରିନ ଅତି ଜବର ବର୍ଷା ହୋଇପାରେ ବୋଲି କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ କ୍ୟାବିନେଟ୍ ବୈଠକଟି 7 ପ୍ରସ୍ତାବକେ ମିଳିଲା ମଞ୍ଜୁରୀ। ସମ୍ବଲପୁର ଜିଲ୍ଲାନ ମିଳିବା 24 ପିଇବାର ପାନୀର ସୁବିଧା। 2 ଭିତରେ ରାଇଜେ ଥାପନା ହେବା 38 ମଡେଲ ମଣ୍ଡି। ରାଇଜେ ଖୁବ୍ ଜଲ୍ଦି ହେବା ବ୍ଲକ ଓ ପଞ୍ଚାୟତର ପୁନର୍ଗଠନ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ। ଅନ୍ତର୍ଜାତୀୟ ଅଙ୍ଗଦାନ ଦିବସ ଅବସରରେ ଅଙ୍ଗଦାନ କରିଥିବା 24 ଜଣଙ୍କର ପରିବାର ଲୋକଙ୍କୁ କରାଗଲା ସମ୍ମାନିତ। ଆଉର୍ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଉଷ୍ଣାକିଥି ପାଲିତ ହୋଇଛି ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।